ଓମ୍ ଶାନ୍ତି। 18/3/2025 ସାକାର ମହାବାକ୍ୟ। ବାବା କହିଲେ, ମିଠେ ବେଚେ, ବର୍ତ୍ତମାନ ତୁମର ଏହି ଜୀବନ ବହୁତ ବହୁତ ଅମୂଲ୍ୟ ଅଟେ, କାହିଁକି ନା ତୁମେମାନେ ହଦ୍ରୁ ବାହାରି ବେହଦକୁ ଆସିଛ, ଅର୍ଥାତ୍ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ବିଶ୍ୱର କଲ୍ୟାଣ କରୁଛ। ତୁମେମାନେ ଜାଣିଛ ଆମେ ସାରା ଜଗତର କଲ୍ୟାଣକାରୀ ଅଟୁ। ପ୍ରଶ୍ନ, କେଉଁ ପୁରୁଷାର୍ଥ ଦ୍ୱାରା ବାବାଙ୍କଠାରୁ ସମ୍ପତ୍ତି ପାଇବାର ଅଧିକାର ପ୍ରାପ୍ତ ହେଉଛି? ଉତ୍ତର, ସର୍ବଦା ଭାଇ ଭାଇର ଦୃଷ୍ଟି ରହୁ, ସ୍ତ୍ରୀ ପୁରୁଷର ଭାବନା ସମାପ୍ତ ହୋଇଯାଉ, ତେବେ ଯାଇ ବାବାଙ୍କର ସମ୍ପତ୍ତି ପାଇବାର ସମ୍ପୂର୍ଣ୍ଣ ଅଧିକାର ପ୍ରାପ୍ତ ହେବ। କିନ୍ତୁ ସ୍ତ୍ରୀ ପୁରୁଷର ଭାବନା ବା ଏହି ଦୃଷ୍ଟି ବଦଳିବା ବହୁତ କଷ୍ଟସାଧ୍ୟ, ସେଥିପାଇଁ ଦେହି ଅଭିମାନୀ ହେବାର ଅଭ୍ୟାସ ଦରକାର। ଯେତେବେଳେ ବାବାଙ୍କର ସନ୍ତାନ ହେବ ସେତେବେଳେ ହିଁ ସମ୍ପତ୍ତି ମିଳିବ। ଏକମାତ୍ର ବାବାଙ୍କୁ ମନେ ପକାଇ ଯେଉଁମାନେ ସତପ୍ରଧାନ ହୋଇଥାନ୍ତି ସେହିମାନେ ହିଁ ମୁକ୍ତି ଜୀବନ୍ମୁକ୍ତିର ସମ୍ପତ୍ତି ପାଇଥାନ୍ତି। ଗୀତେ ଆଖିର ବହୁ ଦିନ ଆୟା ଆଜ। ଓମ୍ ଶାନ୍ତି। ସନ୍ତାନମାନେ ଏକଥା ଜାଣିଛନ୍ତି, ଓମ୍ ଅର୍ଥାତ୍ ଅହମ୍ ଆତ୍ମା ଏବଂ ଏହା ମୋର ଶରୀର। ଏବେ ତୁମେ ଏହି ଡ୍ରାମାକୁ, ସୃଷ୍ଟିଚକ୍ରକୁ ଏବଂ ଏହି ସୃଷ୍ଟିଚକ୍ରକୁ ଜାଣିଥିବା ବାବାଙ୍କୁ ଜାଣିଯାଇଛ, କାହିଁକି ନା ଯିଏ ଚକ୍ରକୁ ଜାଣିଛନ୍ତି ତାଙ୍କୁ ରଚୟିତା କୁହାଯିବ। ରଚୟିତା ଏବଂ ରଚନାକୁ କେହି ବି ଜାଣିନାହାନ୍ତି, ଯଦିଓ ବହୁତ ଶିକ୍ଷିତ ବଡ଼ ବଡ଼ ବିଦ୍ୱାନ ପଣ୍ଡିତ ଆଦି ଅଛନ୍ତି, ତାଙ୍କର ନିଜ ପାଇଁ ଗର୍ବ ମଧ୍ୟ ରହିଥାଏ, କିନ୍ତୁ ତାଙ୍କୁ ଏ କଥା ଜଣାନାହିଁ। କହୁଛନ୍ତି ମଧ୍ୟ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ। ତେବେ ଏହା ତିନିଟି କଥା ହେଲା ନା, କିନ୍ତୁ ଏହାର ଅର୍ଥକୁ ମଧ୍ୟ ବୁଝିନାହାନ୍ତି। ସନ୍ନ୍ୟାସୀମାନଙ୍କୁ ଘର ଗୃହସ୍ଥରୁ ବୈରାଗ୍ୟ ଆସିଥାଏ, ସେମାନଙ୍କ ଭିତରେ ମଧ୍ୟ ଉଚ୍ଚ ନୀଚ ଏବଂ ଈର୍ଷାର ଭାବନା ରହିଥାଏ, ଇଏ ଉଚ୍ଚ କୂଳର, ଇଏ ମଧ୍ୟମ କୂଳର, ଏହା ଉପରେ ତାଙ୍କର ବହୁତ ବିବାଦ ଚାଲିଥାଏ। କୁମ୍ଭମେଳାରେ ମଧ୍ୟ ସେମାନଙ୍କର ବହୁତ ବିବାଦ ହୋଇଯାଏ ଯେ ପ୍ରଥମେ କିଏ ବୁଡ଼ ପକାଇବା ପାଇଁ ଯିବେ, ଏଥିପାଇଁ ବହୁତ ବିବାଦ ଝଗଡ଼ା ଆଦି କରିଥାନ୍ତି। ପୁଣି ସମସ୍ୟାର ସମାଧାନ ପାଇଁ ପୁଲିସ ମଧ୍ୟ ଆସିଥାନ୍ତି, ତେବେ ଏହା ମଧ୍ୟ ଦେହ ଅଭିମାନ। ଦୁନିଆରେ ଯିଏ ବି ମନୁଷ୍ୟ ମାତ୍ର ଅଛନ୍ତି ସମସ୍ତେ ହେଉଛନ୍ତି ଦେହ ଅଭିମାନୀ। ତୁମକୁ ତ ଏବେ ଦେହି ଅଭିମାନୀ ହେବାକୁ ପଡ଼ିବ। ବାବା କହୁଛନ୍ତି, ଦେହ ଅଭିମାନକୁ ତ୍ୟାଗ କର, ନିଜକୁ ଆତ୍ମା ନିଶ୍ଚୟ କର। ଆତ୍ମା ହିଁ ପତିତ ହୋଇଛି, ସେଥିରେ ଖାଦ୍ୟ ମିଶିଯାଇଛି, ଅର୍ଥାତ୍ ବିକାରର ପ୍ରବେଶତା ହୋଇଛି। ଆତ୍ମା ହିଁ ସତପ୍ରଧାନରୁ ତମପ୍ରଧାନ ହୋଇଛି, ଯେପରି ଆତ୍ମା ସେହିପରି ଶରୀର ମିଳୁଛି। କୃଷ୍ଣଙ୍କର ଆତ୍ମା ସୁନ୍ଦର, ତେଣୁ ତାଙ୍କୁ ଶରୀର ମଧ୍ୟ ବହୁତ ସୁନ୍ଦର ମିଳିଥାଏ, ତାଙ୍କର ଶରୀର ବହୁତ ଆକର୍ଷଣୀୟ ହୋଇଥାଏ, ପବିତ୍ର ଆତ୍ମା ହିଁ ଆକର୍ଷିତ କରିଥାଏ। ଲକ୍ଷ୍ମୀନାରାୟଣଙ୍କର ଏତେ ମହିମା ନାହିଁ ଯେପରି କୃଷ୍ଣଙ୍କର ଅଛି, କାହିଁକି ନା କୃଷ୍ଣ ପବିତ୍ର ଛୋଟ ପିଲା, ଏପରି ମଧ୍ୟ କହିଥାନ୍ତି। ଛୋଟ ପିଲା ଏବଂ ମହାତ୍ମା ଏକ ସମାନ। ମହାତ୍ମାମାନେ ମଧ୍ୟ ଜୀବନର ଅନୁଭବ କରି ପୁଣି ବିକାରକୁ ତ୍ୟାଗ କରୁଛନ୍ତି, ସେମାନଙ୍କର ବିକାର ପ୍ରତି ଘୃଣା ଆସୁଛି। ପିଲାମାନେ ତ ହେଉଛନ୍ତି ହିଁ ପବିତ୍ର, ସେଥିପାଇଁ ସେମାନଙ୍କୁ ବହୁତ ଉଚ୍ଚ ମହାତ୍ମାମାନଙ୍କ ସହିତ ତୁଳନା କରିଥାନ୍ତି। ତେଣୁ ବାବା ମଧ୍ୟ ବୁଝାଇଛନ୍ତି, ନିବୃତ୍ତି ମାର୍ଗର ସନ୍ନ୍ୟାସୀମାନେ ମଧ୍ୟ କିଛି ପରିମାଣରେ ଦୁନିଆକୁ ଅଟକାଇ ରଖିଛନ୍ତି, ଯେପରି ଘର ଅଧା ପୁରୁଣା ହୋଇଗଲେ ତାର ମରାମତି କରାଯାଏ, ସେହିପରି ସନ୍ନ୍ୟାସୀମାନେ ମଧ୍ୟ ମରାମତି କରୁଛନ୍ତି। ସେମାନଙ୍କର ପବିତ୍ରତା କାରଣରୁ ଭାରତ ତିଷ୍ଠି ପାରିଛି, ଭାରତ ପରି ପବିତ୍ର ଏବଂ ଧନବାନ ଭୂଖଣ୍ଡ ଆଉ କେହି ହୋଇପାରିବ ନାହିଁ। ଏବେ ବାବା ତୁମକୁ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ସ୍ମୃତି ଦେଉଛନ୍ତି, କାହିଁକି ନା ଇଏ ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି। ଗୀତାରେ ଲେଖି ଦେଇଛନ୍ତି, କୃଷ୍ଣ ଭଗବାନ ୱାଚ, ତାଙ୍କୁ କ'ଣ କେବେ ବାବା କୁହାଯିବ ଅଥବା ପତିତ ପାବନ କୁହାଯିବ? ଯଦିଓ ମନୁଷ୍ୟମାନେ ପତିତ ପାବନ ବୋଲି କହୁଛନ୍ତି, କିନ୍ତୁ ତାହା ଶ୍ରୀକୃଷ୍ଣଙ୍କ ପାଇଁ ନୁହେଁ, ସେମାନେ ଭଗବାନଙ୍କୁ କହୁଛନ୍ତି। ପୁଣି କହିଦେଉଛନ୍ତି, ପତିତ ପାବନ ସୀତାରାମ, ରଘୁପତି ରାଘବ, ରାଜାରାମ, ଏତେ ଅଡ଼ୁଆ କରିଦେଇଛନ୍ତି। बाबा कहते मु तुम मान आसी यथार्थ भाव समस्त वेदशास्त्र आदि सारांश शुणाऊ तेबे प्रथम एवं मुख्य कथा बुझाऊ तुम्हें निजक आत्मा निश्चय कर एवं बाबा को मन पकाओ तेबे पवित्र होइजिबो तुम्हें माने परस्पर भाई भाई पुणी ब्रह्मा संतान हिसाब से कुमार कुमारी माने भाई भूनी होई गलो एही कथा बुद्धि रे मने रहो प्रकृतरे आत्मा भाई भाई अटे पुणी एठारे आसी शरीर धारण करुछंते तेणु भाई भूनी होई जाउछंते मनुष्य मानकर एतिके मध्य बुझिबा पई बुद्धि नाही से आम आत्मा मानकर पिता तेणु आमे समस्ते भाई भाई हेलु ना पुणी सर्वव्यापी किपरि कहउछंते बरसात संतान को ही मिलिबो पिता को तो मिलिबो नाही पितांक ठारु संतान मानकु वर्षा मिली थाए ब्रह्मा मध्य शिव बाबा संतान एहांकु मध्य तांक ठारु वर्षा मिली थाए तुमे हेउछ नाती नातुणी तुमर मध्य अधिकार अछि तेणु आत्मा रूपरे समस्ते संतान एवं शारीरिक संबंध रे आसिले भाई भौनी कहुछ तुम मानक भीतर आउ कौनसी संपर्क नाही सर्वदा भाई भाई रो दृष्टि रहो स्त्री पुरुष रो भावना मध्य बाहरी जाओ जदि स्त्री पुरुष उभय कहुछ हे ईश्वरीय पिता तेणु भाई भौनी हेलो ना भाई भौनी सेतेबेले हेउछन्ते जेतेबेले बाबा संगम जुगरे आसी रचना करउछुछन्ते किंतु स्त्री पुरुष रो दृष्टि बहुत कष्ट रे बदली थाए बाबा कहुछन्ते तुमको एबे देही अभिमानी हेबाकु पड़िबो बाबांकर संतान हेबो तेबे जाय वर्षा मिलिबो मामा कम याद कर अर्थात केवल मते मने पकाओ तेबे जाय सतप्रधान होई परिबो सतप्रधान न हेबा पर्यंत तुमे मुक्ति जीवन मुक्ति को जाय परिबो नाही एही उपाय सन्यासी माने केबे हेले कहि परिबे नाही से माने एपरि केबे कहिबे नाही जे निजुक आत्मा निश्चय करे बाबा को मने पकाओ बाबा को परमपिता परमात्मा सुप्रीम कहुछे समस्त तो आत्मा कहुछे किंतु तांको परमात्मा कहुछे सही बाबा कहुछंती संतान माने मु तुम मानको पाखक आसीछे मते कथा कहिबा पई मुखत आवश्यक ना आजिकाली देख केउठी पारे सेठी गौमुख निश्चय रखुछंती पुणी कहुछंती गौमुख रु अमृत बाहरुछे वास्तव रे अमृत कहुछे ज्ञान को ज्ञान अमृत मुखरु ही बाहरुछे एथिरे पानी रो कत कोनोसी कथा ही नाही ये माने ब्रह्मा गौ माता हटंती बाबा यहां शरीर रे प्रवेश करिछंते बाबा यहां द्वारा तुमको निजर करिछंती यहां ठारु ज्ञान रो अमृत बाहरुछे से माने तो पत्थर रो गौमुख तयारी करि दैछंती जेउठारे पानी बाहरुछे ताहा हैला भक्ति करिवार पद्धति यथार्थ कथा तुमे जानिछ भीष्म पितामह माने विद्वान पंडित आदि को कुमारी माने ही ज्ञान रूपक बाण लगाई तुमे हेउछ ब्रह्मा कुमार कुमारी गण तेबे कुमारी कहार कन्या होइथिबो ना अधर कुमारी एवं कुमारी उभयंकर मंदिर रहिछे वास्तव रे एहा तुमर स्मारक मंदिर एबे बाबा बुझाउछन्ते जेहेतु तुमे ब्रह्मा कुमार कुमारी अट तेणु तुम भी तेबे विकारी संपर्क होइ परिबो नाही नहले बहुत कठिन दंड मिलिबो देह अभिमान रे आसी एकथा भूली जाउछ जे आमे भाई भणी अटु ये मध्य बिके मु मध्य बिके तेणु विकार दृष्टि जाई परिबो नाही किंतु असुर संप्रदायर मनुष्य विकार बिना रही पारु नाहते तेणु विघ्न पकाउछन्ते एबे तुम ब्रह्मा कुमार कुमारी मानकु बाबांक ठारु वर्षा मिलुछि तेणु बाबांक श्रीमद रे चलिबाकु हेबो पवित्र हेबाकु पडिबो एहा हेउछि एही विकारी मृत्यु लोकरे शेष जन्म एकथा मध्य केही जानि नहंती अमर लोकरे किछि विकार रहिबो नाही सेमानकु कहा जाउछि सतप्रधान संपूर्ण निर्विकारी एठारे अछंती तम प्रधान संपूर्ण विकारी गायन मध्य करुछंती सेमान संपूर्ण निर्विकारी आमे विकारी पापी तेणु संपूर्ण निर्विकारीकर पूजा करुछंती बाबा बुझाइछंती तुम्हें भारतवासी ही पूज्यरु पुणी पूजारी होउछ वर्तमान समय रे भक्तिर प्रभाव बहुत रहिछे भक्त भगवान को मन पकाउछंती आसी भक्तिर फल दियो तेबे भक्ति करी करी अवस्था देख कौन हुई गलाने बाबा बुझाउछंती मुख्य होउछे चारिटे धर्मशास्त्र गोटे होउछे डिटिजम माने देवता धर्म एथिरे ब्राह्मण देवता क्षत्रिय तीनोटी धर्म आसी जाउछे बाबा ब्राह्मण धर्म स्थापना करुछंती ब्राह्मण ତ୍ରୁଟି ହେଉଛି ସଙ୍ଗମ ଯୁଗର ଚିହ୍ନ। ତୁମେ ବ୍ରାହ୍ମଣମାନେ ଏବେ ପୁରୁଷୋତ୍ତମ ହେଉଛ, ବ୍ରାହ୍ମଣ ହୋଇ ପୁଣି ଦେବତା ହେଉଛ। ଦୁନିଆରେ ବ୍ରାହ୍ମଣମାନେ ବିକାରୀ ଅଟନ୍ତି, ସେମାନେ ମଧ୍ୟ ଏହି ବ୍ରାହ୍ମଣମାନଙ୍କୁ ନମସ୍କାର କରୁଛନ୍ତି, ବ୍ରାହ୍ମଣ ଦେବୀ ଦେବତା ନମଃ କହୁଛନ୍ତି। କାହିଁକି ନା ଭାବୁଛନ୍ତି ସେମାନେ ବ୍ରହ୍ମାଙ୍କ ସନ୍ତାନ ଥିଲେ, ଆମେ ତ ବ୍ରହ୍ମାଙ୍କ ସନ୍ତାନ ନୁହେଁ। ଏବେ ତୁମେ ବ୍ରହ୍ମାଙ୍କର ସନ୍ତାନ ଅଟ, ତୁମକୁ ସମସ୍ତେ ନମଃ କରିବେ, ତୁମେ ପୁଣି ଦେବୀ ଦେବତା ହେଉଛ। ଏବେ ତୁମେ ବ୍ରହ୍ମା କୁମାର କୁମାରୀ ହୋଇଛ, ପୁଣି ଦେବୀ କୁମାର କୁମାରୀ ହେବ। ବର୍ତ୍ତମାନ ସମୟରେ ତୁମର ଏହି ଜୀବନ ବହୁତ ଅମୂଲ୍ୟ ଅଟେ, କାହିଁକି ନା ତୁମକୁ ଜଗତର ମାତା ରୂପରେ ଗାୟନ କରାଯାଇଛି। ତୁମେ ହଦରୁ ବାହାରି ବେହଦକୁ ଆସିଛ, ତୁମେ ଜାଣିଛ ଆମେ ଏହି ଜଗତର କଲ୍ୟାଣକାରୀ ଅଟୁ। ତେଣୁ ସମସ୍ତେ ଜଗତ ଅମ୍ବା ଜଗତ ପିତା ହୋଇଗଲ। ଏହି ନର୍କରେ ମନୁଷ୍ୟ ବହୁତ ଦୁଃଖୀ, ତେଣୁ ଆମେ ତାଙ୍କର ଆତ୍ମିକ ସେବା କରିବା ପାଇଁ ଆସିଛୁ। ଆମେ ତାଙ୍କୁ ସ୍ୱର୍ଗବାସୀ କରି ହିଁ ଛାଡ଼ିବୁ। ତୁମେ ହେଉଛ ସୈନିକ, ଏହାକୁ ଯୁଦ୍ଧସ୍ଥଳ ମଧ୍ୟ କୁହାଯାଉଛି। ଯାଦବ କୌରବ ଏବଂ ପାଣ୍ଡବ ଏକାଠି ରହୁଛନ୍ତି, ଭାଇ ଭାଇ ଅଟନ୍ତି ନା। ଏବେ ତୁମର ଯୁଦ୍ଧ ଭାଇ ଭଉଣୀଙ୍କ ସହ ନୁହେଁ, ରାବଣ ସହିତ। ମନୁଷ୍ୟରେ ଦେବତା କରିବା ପାଇଁ ଭାଇ ଭଉଣୀମାନଙ୍କୁ ତୁମେ ବୁଝାଉଛ, ତେଣୁ ବାବା ବୁଝାଉଛନ୍ତି ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ତ୍ୟାଗ କରିବାକୁ ହେବ। ଏହା ହେଉଛି ପୁରୁଣା ଦୁନିଆ, ଏଠାରେ କେତେ ବଡ଼ ବଡ଼ ଡ୍ୟାମ ମାନେ ବନ୍ଧ କେନାଲ ଆଦି ତିଆରି କରୁଛନ୍ତି, କାହିଁକି ନା ପାଣି ନାହିଁ, ପ୍ରଜା ବହୁତ ବଢ଼ିଯାଇଛନ୍ତି। ସେଠାରେ ତ ତୁମେ ବହୁତ ଅଳ୍ପ ସଂଖ୍ୟକ ରହିବ, ନଦୀମାନଙ୍କରେ ଢେର ପାଣି ରହିବ, ଶସ୍ୟ ମଧ୍ୟ ବହୁତ ହେବ। ଏଠାରେ ତ ଏହି ଧରଣୀ ଉପରେ କୋଟି କୋଟି ମନୁଷ୍ୟ ଅଛନ୍ତି, ସେଠାରେ ସମ୍ପୂର୍ଣ୍ଣ ଧରଣୀ ଉପରେ ମାନେ ସାରା ବିଶ୍ୱରେ ଆରମ୍ଭରୁ 9-10 ଲକ୍ଷ ରହିବେ, ଆଉ କୌଣସି ଭୂଖଣ୍ଡ ରହିବ ନାହିଁ। ତୁମେ ଅଳ୍ପ ମନୁଷ୍ୟ ହିଁ ସେଠାରେ ରହିବ, ତୁମକୁ କେଉଁଠାରୁ ଯିବାକୁ ମଧ୍ୟ ପଡ଼ିବ ନାହିଁ। ସେଠାରେ ସର୍ବଦା ବସନ୍ତ ଋତୁ ହେବ, 5 ତତ୍ତ୍ୱ ମଧ୍ୟ କୌଣସି କଷ୍ଟ ଦେବେ ନାହିଁ, ଅଧୀନରେ ରହିବେ। ସେଠାରେ ଦୁଃଖର ନାମ ରହିବ ନାହିଁ, ତାହା ହେଉଛି ସ୍ୱର୍ଗ। ଏବେ ହେଉଛି ଦୋଜଖ ଅର୍ଥାତ୍ ନର୍କ। ଏହି ନର୍କ ମଝିରୁ ଅର୍ଥାତ୍ ଦ୍ୱାପରଠାରୁ ଆରମ୍ଭ ହେଉଛି। ଦେବତାମାନେ ହିଁ ବାମ ମାର୍ଗରେ ଅର୍ଥାତ୍ ବିକାରୀ ମାର୍ଗରେ ଆସୁଛନ୍ତି, ପୁଣି ରାବଣର ରାଜ୍ୟ ଆରମ୍ଭ ହୋଇଯାଉଛି। ତୁମେ ବୁଝିଯାଉଛ ଆମେ ଡବଲ ସିରତାଜ ଅର୍ଥାତ୍ ଦୁଇ ମୁକୁଟଧାରୀ ପୂଜ୍ୟ ହେବା ପାଇଁ ହେବା, ପୁଣି ସିଙ୍ଗଲ ସିରତାଜ ହେବା। ସତୀଯୁଗରେ ପବିତ୍ରତାର ମଧ୍ୟ ଚିହ୍ନ ରହିବ, ଦେବତାମାନେ ତ ସମସ୍ତେ ପବିତ୍ର, ଏଠାରେ କେହି ବି ପବିତ୍ର ନାହାନ୍ତି, ଜନ୍ମ ତ ବିକାର ଦ୍ୱାରା ନେଉଛନ୍ତି ନା। ତେଣୁ ଏହାକୁ ଭ୍ରଷ୍ଟାଚାରୀ ଦୁନିଆ କୁହାଯାଉଛି, ସତୀଯୁଗ ହେଉଛି ଭ୍ରଷ୍ଟାଚାରୀ ଦୁନିଆ, ବିକାରକୁ ହିଁ ଭ୍ରଷ୍ଟାଚାର କୁହାଯାଉଛି। ସନ୍ତାନମାନେ ଜାଣିଛନ୍ତି ସତୀଯୁଗରେ ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା, ଏବେ ଅପବିତ୍ର ହୋଇଯାଇଛି, ଏବେ ପୁଣି ପାବନ ଭ୍ରଷ୍ଟାଚାରୀ ଦୁନିଆ ହେବ। ସୃଷ୍ଟିର ଚକ୍ର ଘୁରୁଛି ନା, ପରମପିତା ପରମାତ୍ମାଙ୍କୁ ହିଁ ପତିତ ପାବନ କୁହାଯାଉଛି। ମନୁଷ୍ୟ କହିଦେଉଛନ୍ତି ଭଗବାନ ପ୍ରେରଣା ଦେଉଛନ୍ତି, ତେବେ ପ୍ରେରଣା ଅର୍ଥାତ୍ ବିଚାର, ଏଥିରେ ପ୍ରେରଣାର ତ କଥା ହିଁ ନାହିଁ। ସିଏ ମାନେ ବାବା ନିଜେ କହୁଛନ୍ତି ମୋତେ ଶରୀରର ଆଧାର ନେବାକୁ ପଡୁଛି, ମୋ ମୁଖ ବିନା କିପରି ଶିକ୍ଷା ଦେବି। ପ୍ରେରଣା ଦ୍ୱାରା କୌଣସି ଶିକ୍ଷା ଦିଆଯାଏ କି? ଭଗବାନ ପ୍ରେରଣା ଦ୍ୱାରା କିଛି ବି କରନ୍ତି ନାହିଁ, ବାବା ତ ସନ୍ତାନ ମାନଙ୍କୁ ପାଠ ପଢାଉଛନ୍ତି। ପ୍ରେରଣା ଦ୍ୱାରା ପାଠ ପଢା ହୋଇପାରିବ କି? ବାବାଙ୍କ ବ୍ୟତୀତ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ କେହି କହିପାରିବେ ନାହିଁ, ବାବାଙ୍କୁ ହିଁ ଜାଣିନାହାନ୍ତି। କେହି କେହି କହୁଛନ୍ତି ଲିଙ୍ଗ ସଦୃଶ୍ୟ, କେହି କହୁଛନ୍ତି ଅଖଣ୍ଡ ଜ୍ୟୋତି ଅଟନ୍ତି, କେହି କହୁଛନ୍ତି ବ୍ରହ୍ମ ହିଁ ଈଶ୍ୱର, ତତ୍ତ୍ୱ ଜ୍ଞାନୀ ବ୍ରହ୍ମ ଜ୍ଞାନୀ ମଧ୍ୟ ଅଛନ୍ତି। ଶାସ୍ତ୍ରରେ ଦେଖାଇ ଦେଇଛନ୍ତି 84 ଲକ୍ଷ ଯୋନି, ଯଦି 84 ଲକ୍ଷ ଜନ୍ମ ହୋଇଥାନ୍ତା ତେବେ କଳ୍ପର ଆୟୁଷ ବହୁତ ବଡ଼ ହେବା ଦରକାର, ତେବେ ଏହାର ହିସାବ କେହି ବାହାର କରିପାରିବେ ନାହିଁ। ସେମାନେ ତ ସତ୍ୟଯୁଗକୁ ହିଁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି। ବାବା କହୁଛନ୍ତି ସମ୍ପୂର୍ଣ୍ଣ ସୃଷ୍ଟିଚକ୍ର ହିଁ 5000 ବର୍ଷ ଅଟେ, 84 ଲକ୍ଷ ଜନ୍ମ ପାଇଁ ସେତିକି ସମୟ ମଧ୍ୟ ଦରକାର ନା। ଏହି ଶାସ୍ତ୍ର ସବୁ ହେଲା ଭକ୍ତି ମାର୍ଗର। ବାବା କହୁଛନ୍ତି ମୁଁ ଆସି ତୁମକୁ ସବୁ ଶାସ୍ତ୍ରର ସାରାଂଶ ବୁଝାଉଛି, ଏସବୁ ହେଉଛି ଭକ୍ତି ମାର୍ଗର ସାମଗ୍ରୀ, ଏଥିରୁ କେହି ବି ମୋତେ ପ୍ରାପ୍ତ କରୁନାହାନ୍ତି। ମୁଁ ଯେବେ ଆସୁଛି ସମସ୍ତଙ୍କୁ ସାଥିରେ ନେଇଯାଉଛି, ମୋତେ ଡାକୁଛନ୍ତି ହେ ପତିତ ପାବନ ଆସ, ପବିତ୍ର କରି ଆମକୁ ପବିତ୍ର ଦୁନିଆକୁ ନେଇଯାଅ, ପୁଣି ଖୋଜିବା ପାଇଁ ଧକ୍କା କାହିଁକି ଖାଉଛ? କେତେ ଦୂର ଦୂର ପାହାଡ଼ ଆଦିକୁ ଯାଉଛନ୍ତି, ଆଜିକାଲି ତ କେତେ ମନ୍ଦିର ଖାଲି ପଡୁଛି, କେହି ଯାଉନାହାନ୍ତି। ଏବେ ତୁମେମାନେ ଉଚ୍ଚରୁ ଉଚ୍ଚ ବାବାଙ୍କର ବାୟୋଗ୍ରାଫି ଅର୍ଥାତ୍ ଜୀବନ କାହାଣୀକୁ ଜାଣିଯାଇଛ। ପିତାମାନେ ଲୌକିକ ସନ୍ତାନମାନଙ୍କୁ ସବୁକିଛି ଦେଇ ପୁଣି 60 ବର୍ଷ ପରେ ବାନପ୍ରସ୍ଥରେ ବସିଯାଆନ୍ତି। ଏହି ପରମ୍ପରା ମଧ୍ୟ ବର୍ତ୍ତମାନ ସମୟରେ ଏବଂ ପର୍ବପର୍ବାଣି ଆଦି ମଧ୍ୟ ଏହି ସମୟର ଅଟେ। ତୁମେ ଜାଣିଛ, ଏବେ ଆମେ ସଙ୍ଗମ ଯୁଗରେ ଉପସ୍ଥିତ ହୋଇଛେ। ରାତି ପରେ ପୁଣି ଦିନ ହେବ। ଏବେ ତ ଘୋର ଅନ୍ଧକାର ରହିଛି, ଗାୟନ ମଧ୍ୟ କରୁଛନ୍ତି, ଜ୍ଞାନ ସୂର୍ଯ୍ୟ ପ୍ରକଟ ହେଲେ। ତୁମେ ବାବାଙ୍କୁ ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଏବେ ଜାଣୁଛ। ଯେପରି ବାବା ନଲେଜଫୁଲ, ସେହିପରି ତୁମେମାନେ ମଧ୍ୟ ମାଷ୍ଟର ନଲେଜଫୁଲ ହୋଇଛ। ତୁମମାନଙ୍କୁ ବାବାଙ୍କ ଠାରୁ ବେହଦର ସୁଖ ବର୍ଷା ମିଳୁଛି। କଣ ଲୌକିକ ପିତାଙ୍କ ଠାରୁ ତ ହଦର ବର୍ଷା ମିଳୁଛି, ଯାହାଦ୍ୱାରା ଅଳ୍ପ କାଳର ସୁଖ ମିଳୁଛି। ଯାହାଙ୍କୁ ସନ୍ନ୍ୟାସୀମାନେ କାକବିଷ୍ଟ ସମାନ ସୁଖ କହି ଦେଉଛନ୍ତି, ସେମାନେ ପୁଣି ଏଠାକୁ ଆସି ସୁଖ ପାଇଁ ପୁରୁଷାର୍ଥ କରିପାରିବେ ନାହିଁ। ସେମାନେ ହେଉଛନ୍ତି ହଠ ଯୋଗୀ, ତୁମେ ହେଉଛ ରାଜଯୋଗୀ। ତୁମର ଯୋଗ ହେଉଛି ବାବାଙ୍କର ସହିତ, ତାଙ୍କର ହେଉଛି ତତ୍ତ୍ୱ ସହିତ। ଏହିପରି ଡ୍ରାମା ମଧ୍ୟ ତିଆରି ହୋଇଛି। ଆଚ୍ଛା, ମିଠେ ମିଠେ ଶିଖିଲା ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ପବିତ୍ର ହେବାକୁ ହେଲେ ଆମେ ସମସ୍ତେ ଆତ୍ମା ରୂପରେ ଭାଇ ଭାଇ ଅଟୁ ଏବଂ ବ୍ରହ୍ମା ବାବାଙ୍କର ସନ୍ତାନ ହିସାବରେ ଭାଇ ଭଉଣୀ ଅଟୁ। ଏହି ଦୃଷ୍ଟିକୁ ପକ୍କା କରିବାକୁ ପଡ଼ିବ। ଆତ୍ମା ଏବଂ ଶରୀର ଉଭୟ ପବିତ୍ର ସତପ୍ରଧାନ କରିବାକୁ ହେବ। ଦେହ ଅଭିମାନକୁ ତ୍ୟାଗ କରିବାକୁ ହେବ। 2 ନମ୍ବର, ମାଷ୍ଟର ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ହୋଇ ସମସ୍ତଙ୍କୁ ରଚୟିତା ଏବଂ ରଚନାର ଜ୍ଞାନ ଶୁଣାଇ ଘୋର ଅନ୍ଧକାରରୁ ମୁକ୍ତ କରିବାକୁ ପଡ଼ିବ। ନର୍କବାସୀ ମନୁଷ୍ୟମାନଙ୍କର ଆତ୍ମିକ ସେବା କରି ସେମାନଙ୍କୁ ସ୍ୱର୍ଗବାସୀ କରିବାକୁ ହେବ। ବରଦାନ, ମାଷ୍ଟର ଜ୍ଞାନର ସାଗର ହୋଇ ଜ୍ଞାନର ଗଭୀରତାକୁ ଅନୁଧ୍ୟାନ କରୁଥିବା ଅନୁଭବ ରୂପୀ ରତ୍ନର ସମ୍ପନ୍ନ ଆତ୍ମା ହୁଅ। ଯେଉଁ ଆତ୍ମାମାନେ ଜ୍ଞାନର ଗଭୀରତାକୁ ଯାଇଥାନ୍ତି ସେମାନେ ଅନୁଭବ ରୂପୀ ରତ୍ନରେ ସମ୍ପନ୍ନ ରହିଥାନ୍ତି। ଗୋଟିଏ ହେଲା ଜ୍ଞାନ ଶୁଣିବା ଏବଂ ଶୁଣାଇବା, ଏବଂ ଦ୍ୱିତୀୟରେ ହେଲା ଅନୁଭବୀ ମୁରତ ହେବା। ଅନୁଭବୀ ଆତ୍ମା ସର୍ବଦା ଅବିନାଶୀ ଏବଂ ନିର୍ବିଘ୍ନ ରହିଥାନ୍ତି, ସେମାନଙ୍କୁ କେହି ବି ହଲଚଲ କରିପାରିବ ନାହିଁ। ଅନୁଭବୀ ଆତ୍ମା ନିକଟରେ ମାୟାର କୌଣସି ବି ଚେଷ୍ଟା ସଫଳ ହୁଏ ନାହିଁ। ଅନୁଭବୀ କେବେ ଧୋକା ଖାଇନଥାଏ। ସେଥିପାଇଁ ଅନୁଭବ ଗୁଡ଼ିକୁ ବଢ଼ାଇବା ସହିତ ପ୍ରତ୍ୟେକ ଗୁଣର ଅନୁଭବୀ ମୁରତ ହୁଅ। ମନନ ଶକ୍ତି ଦ୍ୱାରା ଶୁଦ୍ଧ ସଂକଳ୍ପର ଷ୍ଟକ୍ ଜମା କର। ସ୍ଲୋଗାନ, ଫରିସ୍ତା ସିଏ ଯିଏକି ଦେହର ସୂକ୍ଷ୍ମ ଅଭିମାନର ସମ୍ବନ୍ଧ ଠାରୁ ମଧ୍ୟ ସ୍ୱତନ୍ତ୍ର ଅଟେ। ଓମ୍ ଶାନ୍ତି। ଅବ୍ୟକ୍ତି ସାରା ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। 18 ନମ୍ବର, ସମ୍ପୂର୍ଣ୍ଣ ସତ୍ୟତା ମଧ୍ୟ ପବିତ୍ରତାର ଆଧାରରେ ହୋଇଥାଏ। ପବିତ୍ରତା ନଥିଲେ ସର୍ବଦା ସତ୍ୟତା ରହିପାରିବ ନାହିଁ। କେବଳ କାମ ବିକାର ପବିତ୍ରତା ନୁହେଁ, କିନ୍ତୁ ତାର ଅନ୍ୟ ସାଥୀମାନେ ମଧ୍ୟ ଅଛନ୍ତି। ତେଣୁ ମହାନ ପବିତ୍ର ଅର୍ଥାତ୍ ଅପବିତ୍ରତାର ଚିହ୍ନବର୍ଣ୍ଣ ମଧ୍ୟ ନଥିବ, ତେବେ ଯାଇ ପରମାତ୍ମା ପ୍ରତ୍ୟକ୍ଷତାର ନିମିତ୍ତ ହୋଇପାରିବ। ଆଚ୍ଛା, ଓମ୍ ଶାନ୍ତି।